ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଦେଶେ ଲାଇଟ୍ ହାଉସ୍ ପର୍ଯ୍ୟଟନର ବିକାଶ ଲାଗି କେନ୍ଦ୍ର ବନ୍ଦର ଓ ଜାହାଜ ପରିବହନ ଓ ଜଳମାର୍ଗ ମନ୍ତ୍ରଣାଳୟ ତରଫୁ ପୁରୀଣ ଚାଲିଥିବାର ଦୁଇଦିନିଆ ଲାଇଟ୍ ହାଉସ୍ ପର୍ଯ୍ୟଟନ ମହୋତ୍ସବ ଗଲାକାଲି ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ସମାରୋହଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ରାଜ୍ୟର ପର୍ଯ୍ୟଟନ ସ୍ଥଳମାନଙ୍କ ଭିତରେ ବତୀଘର ବିଲ୍ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ହିସାବେ ଠାନ୍ ପାଇବା ବୋଲି କହିଛନ୍। ବିକଶିତ କରାଯାଇଥିବା ଦେଶର 75ଟା ବତୀଘର ଭିତରୁ ଓଡ଼ିଶାର ଗୋପାଳପୁର ପୁରୀ ଚନ୍ଦ୍ରଭାଗା ଫଲ୍ସ ପଏଣ୍ଟ ଆର୍ ପାରାଦୀପ ରହିଛି। କେନ୍ଦ୍ର ବନ୍ଦର ପରିବହନ ଓ ଜଳପଥ ମନ୍ତ୍ରୀ ସର୍ଦ୍ଦାନନ୍ଦ ସୋନୱାଲ ସମାରୋହଟି ଉଦ୍ବୋଧନ ଦେଇକରି କେନ୍ଦ୍ର ସରକାର ପାରାଦୀପ ବନ୍ଦରର ବିକାଶ ଲାଗି ପ୍ରତିଶ୍ରତିବଦ୍ଧ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଠାନେ ଥିବାର ଅଭିଯୋଗ ପ୍ରକୋଷ୍ଠନ ଲୋକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ଏଥିଲାଗି ପଞ୍ଜୀକରଣ ହୋଇଥିବାର ହଜାରେ ଲୋକର ଅଭିଯୋଗ ଶୁଣାଣି କରାଯିବା ସେନ୍ତା ଏବେ 28 ତାରିଖ ଦିନ ଭିଲ୍ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କରିବେ। ଏଥିଲାଗି ଅନ୍ଲାଇନ୍ ପଞ୍ଜୀକରଣ କରାଯାଉଛି। ଲୋକେ ଜନଶୁଣାଣି ପୋର୍ଟାଲ ନା ହେଲେ ଜନଶୁଣାଣି ମୋବାଇଲ୍ ଆପ୍ଲିକେସନ୍ ଜରିଆ ପଞ୍ଜୀକରଣ କରିପାରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ଶ୍ରୀକ୍ଷେତ୍ର ପୁରୀ ଯାଇଥିବାର ହବିଷ୍ୟାଲି ମହିଳାମାନଙ୍କୁ କାର୍ତ୍ତିକ ବ୍ରତ ଲାଗି ସାମାନ ଦେଇଛନ୍। ସାମାନ ଭିତରେ ଶାଢ଼ୀ ଚଦର ଉତ୍ତରୀୟ ରାଇ ଦାମୋଦର ବ୍ରତ ବହି ଶୁଖିଲି ମହାପ୍ରସାଦ ରହିଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେମାନଙ୍କର ସୁବିଧା ଲାଗି ସବୁ ବ୍ୟବସ୍ଥା କରବାର୍କେ ଜିଲ୍ଲା ପ୍ରଶାସନକେ ନିର୍ଦ୍ଦେଶ ଦିଆଯାଇଛି। ସିଙ୍ଗାପୁର ଆର୍ ଅଷ୍ଟ୍ରେଲିଆ ସାଙ୍ଗେ ଶିକ୍ଷା କ୍ଷେତ୍ରଟି ସମ୍ପର୍କକେ ବରକସ କରବାର୍ ଲାଗି ସାତଦିନିଆ ବିଦେଶ ଗସ୍ତତି ଥିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହିଲା ଦିନ ସିଙ୍ଗାପୁରର ରହୁଥିବାର ଭାରତର ଲୋକମାନଙ୍କର ସାଙ୍ଗେ ଆଲୋଚନା କରିଛନ୍। ସେ କହିଛନ୍ ଯେ ସିଙ୍ଗାପୁର ଭାରତ ଭାଗିଦାରୀକେ ଅତକା ବରକସ କରବାର୍ ଲାଗି ପ୍ରବାସୀ ଭାରତୀୟମାନେ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭବାନ। ସିଙ୍ଗାପୁରର ଉନ୍ନତି ଲାଗି ସେମାନଙ୍କର ବହୁତଟେ ଯୋଗଦାନ ରହିଛି। ଏଚ୍ ପୁଲିସ୍ ଶହୀଦ ଦିବସ ଦେଶର ଲାଗି ଜୀବନ ଦେଇଥିବାର ବୀର ପୁଲିସ୍ମାନଙ୍କୁ ଶ୍ରୋତା କରିକରି ଏଚ୍ ରାଜେ ପୁଲିସ୍ ଶହୀଦ ସ୍କୃତି ଦିବସ ପାଳନ କରାଯାଉଛି। ଏ ଅବସରରେ ରାଜ୍ୟପାଳ ରଘୁବର ଦାସ ପୁଲିସ୍ମାନଙ୍କର ନିର୍ଭୀକ ଓ ନିଃସ୍ୱାର୍ଥପର ସେବାକେ ଶ୍ରୋତା କରବାର ସହିତ ଦିବଂଗତ ପୁଲିସ୍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସେନ୍ତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବାର୍ତ୍ତାତି କହିଛନ୍ ଯେ ରାଜ୍ୟ ପୁଲିସ୍ ଶାନ୍ତି ଶୃଙ୍ଖଳା ବଜାୟ ରଖବାର ସହିତ ମାଓ ଦମନ ଆର୍ ଲୋକର ସୁରକ୍ଷା ଲାଗି ଓଡ଼ିଶା ପୁଲିସ୍ ଦକ୍ଷତାର ସହିତ କାମ କରିକରି ଲୋକର ଆସ୍ଥାଭାଜନ ହୋଇପାରିଛି। ତାଙ୍କରି ଦାୟିତ୍ୱ ନିର୍ବାହ କରୁଥିବାର ବେଳେ ବହୁତଟେ ବୀର ପୁଲିସ୍ ଅଧିକାରୀ ଆର୍ କର୍ମଚାରୀ ଶହୀଦ ହୋଇଛନ୍। ଏ ଶହୀଦ ବୀର ପୁଲିସ୍ମାନଙ୍କର ପାଖେ ରାଜ୍ୟ ସବୁବେଳେ କୃତଜ୍ଞ ରହିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କର ବାର୍ତ୍ତାତି କହିଛନ୍। ନିଟ୍ ପାଠ୍ୟକ୍ରମଟି ପରିବର୍ତ୍ତନ କରାଯିବା ଏବା ପରୀକ୍ଷା ଲାଗି ସିଲାବସ୍ରୁ କେତେଟା ବିଷୟ ବାଦ ଦିଆଯାଇଛି। ନ୍ୟାସନାଲ୍ ମେଡିକାଲ୍ କମିଶନ ତରଫ ଏବା ନିଟ୍ ଲାଗି ନୂଆ ସିଲାବସ୍ ବାହାର କରାଯାଇଛି। ଏଟାକେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ତରଫ ଜାରି କରାଯାଇଛି। ଇନୋ ଜନେଇ ଦେଇପାରେ ଯେ ନିଟ୍ର କେମିଷ୍ଟ୍ରି ବାୟୋଲୋଜି ଆର୍ ଫିଜିକ୍ସ ଦି କିଛି ବିଷୟ ପରିବର୍ତ୍ତନ କରାଯାଇଛି। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇ ମେନ୍ 2025 ଢାଞ୍ଚାତି ପରିବର୍ତ୍ତନ କରାଯିବା ଏ ବାବଦେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ତରଫ ବିଜ୍ଞପ୍ତି ବାହାରିଛି। ଜେଇ ମେନ୍ ସେକ୍ସନ୍ ବି ତିଥିବାର ଅପ୍ସନାଲ୍କେ ଉଠାଇ ଦିଆଯିବା। ଇନୋ ଜନେଇ ଦିଆଯାଇପାରେ ଯେ COVID-19 ମହାମାରୀ ସମିଆତି ଏଇଟା ରହିଥିଲା। ଏ ବାବଦେ ଏନ୍ଟିଏ ୱେବ୍ସାଇଟ୍ www.nta.ac.in ଆର୍ jeemain.nta.nic.in ଥି ସବୁ ତଥ୍ୟ ମିଳିପାରବା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ରାଜା ଆପ୍ତତ୍ରାଣ ହାଇସ୍କୁଲ ପଡ଼ିଆନ ଫୁଟବଲ ଟୁର୍ଣ୍ଣାମେଣ୍ଟ ମୁଲ ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଗଲାକାଲିଟାକେ ଉଦ୍ଘାଟନ କରିଥିଲେ। ଗୋର୍ଲା ଆର୍ ତୁକ୍ଲା ଭିତରେ ହୋଇଥିବାର ଉଦ୍ଘାଟନୀ ମ୍ୟାଚ୍ଟି ତୁକ୍ଲା ଦଲ 4-0 ଗୋଲ୍ଥି ଗୋର୍ଲା ଦଲ୍କେ ହରାଇଥିଲା। ଏହି ଟୁର୍ଣ୍ଣାମେଣ୍ଟଟି ଖଡ଼ିଆଲ ସିନାପାଲି ବଡ଼େନ୍ ବ୍ଲକର 70ଟା ଦଲ୍ ଯୋଗ ଦେଇଛନ୍। କେନ୍ଦ୍ରୀୟ ଆଣ୍ଡାମାନ ସାଗରନ ସୃଷ୍ଟି ହୋଇଥିବାର ଘୂର୍ଣ୍ଣିବଳ ଲଘୁଚାପ ଲାଗି କ୍ଷେତ୍ର ସୃଷ୍ଟି ହୋଇଛି। ଏବାଗାଲି ଏଟା ଲଘୁଚାପ ହୋଇକରି ପରଦିନ ଘୂର୍ଣ୍ଣିବାତ୍ୟା ରୂପ ନେବା। ଏଟା ଉତ୍ତର ପଶ୍ଚିମ ଦିଗ୍କେ ଯାଇକରି ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା। ହେଲେ ଲଘୁଚାପ ସୃଷ୍ଟି ହେବା ଋତୁରୁ ଏଟା କେନ୍ ଜାଗାର ସ୍ଥଳଭାଗ ଛୁଇଁବା ସେଟା ଜଣାପଡ଼ବା ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍। ସମ୍ଭାବ୍ୟ ବାତ୍ୟାର ନାଁ ଦାନା ରଖାଯାଇଥିବାର ବେଳେ ଏତାର ପ୍ରଭାବଥି ଓଡ଼ିଶା ସମୁଦ୍ର ଖଣି ଇଲାକାନ 24 ଆର୍ 25 ତାରିଖ ଦିନ ଜବର ବର୍ଷା ହୋଇପାରେ। ଏ ସମୟଥି ପବନର ବେଗ 100ରୁ 100 କିଲୋମିଟର ରହିପାରେ ବୋଲି ଆକଳନ କରାଯାଇଛି। ସେଆଡ଼େ ପାଣିପାଗ ବିଭାଗର ଆକଳନ ଉତ୍ତରୁ ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ରାଜ୍ୟ ପ୍ରଶାସନ ପ୍ରସ୍ତୁତି ମୁଲ କରିଛନ୍। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଲାକାଲି ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ବାତ୍ୟାର ସ୍ଥିତି ଆର୍ ଇତାର ମୁକାବିଲା ବାବଦେ ଆଲୋଚନା କରିଛନ୍। ସେନ୍ତା ପାଣିପାଗ ବିଭାଗ ତରଫ ଜାରି ହୋଇଥିବା ଆକଳନ ଅନୁସାରେ ସତର୍କ ରହିବାର ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଆଞ୍ଚଳିକ ଖବର ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।